ନମସ୍କାର ମୁଁ ପ୍ରମୋଦ କୁମାର ଜେନା ତୁଳସର ଇକୋ ପ୍ରୋଜେକ୍ଟର ପ୍ରୋଜେକ୍ଟ କୋଡିନେଟର କହୁଛି। ଗ୍ରାମାଞ୍ଚଳରେ ଯୋଉ ଗଲା ଫାଇଲିନ ହେଲା ଲୋକଙ୍କର ଆର୍ଥିକ ମାନସିକ ମେରୁଦଣ୍ଡ ଲାଗି ରହିଛି, ତେଣୁ ସରକାର ଏଥିପ୍ରତି ନିଶ୍ଚୟ ଧ୍ୟାନ ଦେବେ ବୋଲି ମୋର ଆଶା। ଅରୁଣା ସଂସ୍ଥା ତରଫରୁ ଗ୍ରାମାଞ୍ଚଳରେ ବିଭିନ୍ନ ଜନହିତକର କାର୍ଯ୍ୟକ୍ରମ ହାତକୁ ନିଆଯାଇଅଛି, ଏଥିମଧ୍ୟରୁ ଫୁଡ୍ କ୍ୟାସ୍ ପର ୱାର୍ଡ ସେଲ୍ଟର ରିପେୟାରିଂ ସେଲ୍ଟର ଟାଇଫୁଡ୍ ସପୋର୍ଟ ଇତ୍ୟାଦି, କିନ୍ତୁ ଏହା ସମୁଦ୍ରକୁ ସଂଖ୍ୟା ପାଣି, ତେଣୁ ସରକାର ଏହି ଲୋକମାନଙ୍କୁ ନିଶ୍ଚୟ କିଛି ଆର୍ଥିକ ଏବଂ ବିଭିନ୍ନ ପ୍ରକାର ଗଭର୍ଣ୍ଣମେଣ୍ଟର ସ୍କିମ୍ ମାଧ୍ୟମରେ ଲୋକମାନଙ୍କୁ ଆ ମଧ୍ୟରେ ଯଦି ସଂଯୋଗ କରିପାରିବେ ତାହେଲେ ଲୋକମାନେ ଏହି ଭୟଙ୍କର ବାତ୍ୟାରେ ଯୋଉ କ୍ଷତିଗ୍ରସ୍ତ ହୋଇଛନ୍ତି ସେମାନେ ନିଜର ଉପାର୍ଜନ ପାଇଁ ସ୍ୱାବଲମ୍ବୀ ହୋଇପାରିବେ। ଧନ୍ୟବାଦ, ନମସ୍କାର।